ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ପାଞ୍ଚଟି ବିଭାଗର 11ଟି ପ୍ରସ୍ତାବକୁ ମଞ୍ଜୁରୀ। 2027 ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାକୁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି। ନିରୋଗ ସ୍ୱାସ୍ଥ୍ୟ ପାଇଁ ହୋମିଓପାଥିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହୋମିଓପାଥି ଦିବସ। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ସିଏମ୍ ଟ୍ରଫି 2.0 ଆନ୍ତଃଜିଲ୍ଲା ପ୍ରତିଯୋଗିତା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହେଉଛି ଜାତୀୟ ବିଦ୍ୟାଳୟ ସମୂହ 14 ବର୍ଷରୁ କମ୍ ରଗ୍ବି ଚାମ୍ପିୟନ୍ସିପ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5ଟି ବିଭାଗର 11ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। 3,400 କୋଟିର ଅଟଳ ବସ୍ଷ୍ଟାଣ୍ଡ ଯୋଜନାକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି।
3,400 କୋଟିର ଅଟଳ ବସ୍ଷ୍ଟାଣ୍ଡ ଯୋଜନା, ଏଥିରେ ଯେତେ ବି ବସ୍ଷ୍ଟାଣ୍ଡ ବର୍ତ୍ତମାନ ତିଆରି ହେଉଛି ବା ଯୋଉଟା ଅଲରେଡି ଅଛି, ସବୁକୁ ଗୋଟେ ଅମ୍ବ୍ରେଲାରେ କରିକିରି ଗୋଟେ ବ୍ରାଣ୍ଡିଂ ଅଟଳ ବସ୍ଷ୍ଟାଣ୍ଡର ହେବ।
ବୈଠକରେ ପାର୍ବତୀଗିରି ମେଗା ଜଳ ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,
4 ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ କ୍ଲଷ୍ଟର, ତାକୁ ଆମେ କ୍ଲଷ୍ଟର 28 କହୁଛୁ। 6,210 ହେକ୍ଟର ସମ୍ବଲପୁରରେ ପାଣି ମାରିବ, ହୀରାକୁଦ ରିଜର୍ଭରରୁ ସେ ପାଣି ଆଗେ ଟାଣିବ ଆଉ ତାପରେ ପାଇପ୍ ଜରିଆରେ ସେଇଟା 54 ଗାଁ ଅଛି ସମ୍ବଲପୁରର ଯେଠି ପାଣି ମାରିବ। 204 କୋଟି ଟଙ୍କାର ଯୋଜନା ଅଛି। ଗିରି ମେଗା ଲିଫ୍ଟ ଯୋଜନାରେ ଆମେ ଆଉ କ୍ଲଷ୍ଟର 38 3ଟା ଲିଫ୍ଟ ଇରିଗେସନ୍ ପଏଣ୍ଟ ଅଛି ଆଣ୍ଡ ଏଇଟା 4,280 ହେକ୍ଟର୍ସକୁ ପାଣି ମାରିବ।
ଆସନ୍ତା 2027 ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଆସନ ସଂରକ୍ଷଣ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ କମିଶନକୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ 17 ତାରିଖ ମଧ୍ୟରେ ଅଭିଯୋଗ ଆବେଦନ ଏବଂ 24 ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି 29 ତାରିଖ ସୁଦ୍ଧା ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜଣାଇବାକୁ କୁହାଯାଇଛି। ସେହିଭଳି ଜିଲ୍ଲା ପରିଷଦ ସଦସ୍ୟର ସମସ୍ତ ପ୍ରକ୍ରିୟାକୁ ଶେଷ କରି 30 ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ରହିଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଆସନ୍ତା ସୋମବାର ଚିଠା ବିଜ୍ଞପ୍ତି ଏବଂ 29 ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ମହିଳାଙ୍କ ପାଇଁ 50% ଓ ପଛୁଆ ବର୍ଗଙ୍କ ପାଇଁ 27% ସଂରକ୍ଷଣ ରହିବ। ରାଜ୍ୟ କ୍ୟାବିନେଟ୍ ବୈଠକରେ ହୋଇଥିବା ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ସ୍ଥଗିତ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଏହି ପ୍ରକଳ୍ପ ଭୁବନେଶ୍ୱର ସମେତ ଯାଁଳା, କଟକ, ଜଟଣୀ ଏବଂ ଖୋର୍ଦ୍ଧା ସହିତ ସଂଯୋଗକୁ ଉନ୍ନତ କରିବ। ଏହା ଆଧୁନିକ ପରିବହନ ବ୍ୟବସ୍ଥା, ପର୍ଯ୍ୟଟନକୁ ବଢ଼ାଇବା, ନିବେଶ ଆକର୍ଷଣ କରିବା ଏବଂ ସହରର ଚିତ୍ରକୁ ଉନ୍ନତ କରିବାରେ ସାହାଯ୍ୟ କରିବ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନାହିଁ, ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି, ଏଥିପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ବାଇପାସ୍ ରାସ୍ତାର ମଧ୍ୟ ବ୍ୟବସ୍ଥା କରାହେଉଛି, ସବୁ କଲା ପରେ କମ୍ପ୍ରେହେନ୍ସିଭ୍ ମୋବିଲିଟି ପ୍ଲାନ୍ ତିଆରି ହେବ। ଇଣ୍ଟର ମିନିଷ୍ଟ୍ରିଆଲ କମିଟି ମଧ୍ୟ ଗଠନ ହୋଇଛି, ତାପରେ ଅନୁଧ୍ୟାନ ହେଉଛି କୋଉ ୱେରେ କୋଉ ଉପାୟରେ କଣ କରାଯିବ, ତାପରେ ବିଚାରାଧୀନ ଅଛି, ସାମୟିକ ସ୍ଥଗିତ ରହିଛି, ଆକୁ ଚିନ୍ତନ କରାହଉଛି। ଏବେ ଯାହା ହେବ କେନ୍ଦ୍ରଙ୍କର ସହଯୋଗରେ, କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି।
ରାଜ୍ୟର ସମସ୍ତ ସ୍କୁଲରେ ଆସନ୍ତା 27 ତାରିଖ ସୁଦ୍ଧା ପୋଷାକ ବଣ୍ଟନ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଏନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଆସନ୍ତା ରବିବାର ସୁଦ୍ଧା ସଂସ୍ଥା ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ଅଭିଯୋଗ ଥିଲେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିବା ସଂସ୍ଥାକୁ ଏଥିରୁ ବାଦ୍ ଦିଆଯିବ। ଯେଉଁମାନଙ୍କ ନାମରେ ଅଭିଯୋଗ ନାହିଁ ସେମାନଙ୍କ ଦାୟିତ୍ୱ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚିକିତ୍ସା କ୍ଷେତ୍ରରେ ବିକଳ୍ପ ପଦ୍ଧତି ଭାବେ ହୋମିଓପାଥିର ବ୍ୟବହାର ବିଶ୍ୱରେ ଆଦୃତ ହେବାରେ ଲାଗିଛି। ବିଶ୍ୱର 80ରୁ ଅଧିକ ଦେଶରେ ଏହି ଚିକିତ୍ସା ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି। ଲୋକମାନଙ୍କ ମଧ୍ୟରେ ହୋମିଓପାଥି ଚିକିତ୍ସା ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱ ହୋମିଓପାଥି ଦିବସ ପାଳନ କରାଯାଉଛି। ହୋମିଓପାଥି ଚିକିତ୍ସାର ଜନକ ଡାକ୍ତର ସାମୁଏଲ୍ ହ୍ୟାନିମାନ୍ଙ୍କର ଜନ୍ମଦିନ ଏପ୍ରିଲ୍ ମାସ 10 ତାରିଖ ଅର୍ଥାତ୍ ଆଜିକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ହୋମିଓପାଥି ଦିବସର ବାର୍ତ୍ତା ହେଉଛି ନିରୋଗ ସ୍ୱାସ୍ଥ୍ୟ ପାଇଁ ହୋମିଓପାଥି। ପକ୍ଷଘାତ, ମାନସିକ ରୋଗ ଏବଂ ଜୀବନଶୈଳୀ ସହ ଜଡ଼ିତ ଉଚ୍ଚ ରକ୍ତଚାପଠାରୁ ଆରମ୍ଭ କରି ମଧୁମେହ, ଗ୍ୟାଷ୍ଟ୍ରିକ୍, ସ୍ନାୟୁରୋଗ ପର୍ଯ୍ୟନ୍ତ ହୋମିଓପାଥି ଚିକିତ୍ସାରେ ସୁଫଳ ମିଳିଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ହୋମିଓପାଥି ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି ଏକ ସୁସ୍ଥ ଓ ନିରୋଗ ଓଡ଼ିଶା ଗଠନ ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ହୋମିଓପାଥି ଚିକିତ୍ସା ସମ୍ପର୍କରେ ଡାକ୍ତର ମନମୋହନ ସାସମଲ ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
ଆଜି ଆମ 271ତମ ଜନ୍ମଦିବସ ଡକ୍ଟର ସାମୁଏଲ୍ ହ୍ୟାନିମାନ୍ଙ୍କର, ଯିଏକି ହୋମିଓପାଥି ଆରମ୍ଭ କରିଥିଲେ, ରାମଦାମ ଫାଦର ଅଫ୍ ହୋମିଓପାଥି ବୋଲି ଜାଣୁ। ତାଙ୍କ ଜନ୍ମତିଥିରେ ସମଗ୍ର ବିଶ୍ୱରେ ୱାର୍ଲଡ ହୋମିଓପାଥି ଡେ ହିସାବରେ ତାକୁ ପାଳନ କରାହଉଛି। ସବୁ ହୋମିଓପାଥି ସଂସ୍ଥାନ, ଯେତିକ କଲେଜ ଅଛି, ଯେତିକ ଫାର୍ମାସି ଅଛି, ଲାବୋରେଟୋରୀ ଅଛି, ସବୁ ଜାଗାରେ ବର୍ତ୍ତମାନ ଆଜି ଆମେ ଏଟାକୁ ପାଳନ କରୁଛୁ। ଆଜି ମଧ୍ୟ ଆମେ କଟକ ହୋମିଓପାଥି ମେଡିକାଲ କଲେଜରେ, ମୁଁ ଏଠି ଅଧ୍ୟକ୍ଷ ରହିଥିବାରୁ ପାଳନ କରୁଛୁ।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ରାହତ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ପୁଲିସ୍ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଡିସିପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ତ୍ୱରିତ ଏବଂ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସର୍ବାଧିକ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ବିହୀନ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସାଧାରଣ ଆହତଙ୍କ କ୍ଷେତ୍ରରେ 24 ଘଣ୍ଟା ଏବଂ ଗୁରୁତର ଆହତଙ୍କ କ୍ଷେତ୍ରରେ 48 ଘଣ୍ଟା ମଧ୍ୟରେ ଇଡିଆର୍ ପ୍ଲାଟଫର୍ମରେ ତଥ୍ୟ ଯାଞ୍ଚ ଓ ଅନୁମୋଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆଜି ତୃତୀୟ ଦିନରେ ଜାରି ରହିଛି। ସକାଳ ଧୂପ ନୀତି ପରେ ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତକାଲି ସୁଦ୍ଧା ପ୍ରାୟ 40 ପ୍ରକାର ଅଳଙ୍କାର ଗଣତି ହୋଇଛି। ରତ୍ନ ଅଳଙ୍କାର, ମୋତି ମାଣିକ୍ୟର ଚିହ୍ନଟ ଏବଂ ଓଜନ ପାଇଁ ଶ୍ରୀମନ୍ଦିର ବଣିଆ ସେବକ, ରତ୍ନ ବିଶାରଦ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ଅଛନ୍ତି। ପ୍ରତ୍ୟେକ ରତ୍ନ ଅଳଙ୍କାରର ଭିଡ଼ିଓ ଓ ଫଟୋଗ୍ରାଫି କରାଯାଉଛି। ସମ୍ପୂର୍ଣ୍ଣ ଡିଜିଟାଲ ପଦ୍ଧତିରେ ଗଣତି ମଣତି କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ବାହାର କାଠ ନିକଟରୁ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି। ଓଡ଼ିଆ ପକ୍ଷ ପାଳନର 10ମ ଦିନରେ ଲୋକକଳାକୁ ସମର୍ପିତ କରାଯାଇଛି। ଲୋକକଳା ହେଉଛି ସଭ୍ୟତାର ଉତ୍କୃଷ୍ଟ ନିଦର୍ଶନ। ରାଜ୍ୟର ପ୍ରତିଭାବାନ କଳାକାର ଓ ସେମାନଙ୍କର ଅନନ୍ୟ ସୃଜନଶୀଳତାକୁ ସମ୍ମାନ ଜଣାଇ ଆଜି ଏହି ଦିବସ ପାଳନ କରାଯାଉଛି। ଓଡ଼ିଶାର ଅମୂଲ୍ୟ ଲୋକକଳା ପରମ୍ପରାକୁ ସୁରକ୍ଷିତ ରଖିବା ଏବଂ ଏହାର ପ୍ରଚାର ପ୍ରସାରରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆହ୍ୱାନ ଦେଇଛନ୍ତି। ଲୋକକଳା ପାଇଁ ଦିନଟିଏ ରାଜ୍ୟସ୍ତରୀୟ ଉତ୍ସବ ପିପିଲିଠାରେ ପାଳନ କରାଯିବ। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହ୍ନରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ 80ଟି ସାଂସ୍କୃତିକ ଦଳ ଓ 800ରୁ ଉର୍ଦ୍ଧ୍ୱ କଳାକାର ଅଂଶଗ୍ରହଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଛୁରିଆଗଡ଼ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ହଜିଯାଉଥିବା କଳାଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ ବୋଲି ମତ ଦେଇଛନ୍ତି। ରାଜ୍ୟରେ ବାଲ୍ୟ ବିବାହ ନିଷେଧ ଆଇନ 2006କୁ କଡ଼ାକଡ଼ି ପାଳନ ନେଇ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଜିଲ୍ଲାପାଳମାନଙ୍କୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଗଡ଼ିଆପଡ଼ା ଘାଟିରେ ବନ ବିଭାଗ ପକ୍ଷରୁ ଏକ ୱାଚ୍ ଟାୱାର ନିର୍ମାଣ କରାଯାଇଛି। 35 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଟାୱାର ମାଧ୍ୟମରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ଦୃଷ୍ଟି ରଖାଯାଇପାରିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। ରାଜ୍ୟରେ ସିଏମ୍ ଟ୍ରଫି 2.0 ଆନୁକୂଲ୍ୟରେ ଆନ୍ତଃଜିଲ୍ଲା ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଫୁଟବଲ, ଖୋଖୋ, ଭଲିବଲ ଓ କବାଡ଼ି ଭଳି ଖେଳରେ ତୃଣମୂଳ ସ୍ତରରୁ ପ୍ରତିଭା ଚୟନକୁ ସିଏମ୍ ଟ୍ରଫି ମାଧ୍ୟମରେ ଉତ୍ସାହିତ କରାଯାଉଛି। ଚଳିତ ବର୍ଷ ବିଷୟବସ୍ତୁ ରହିଛି ପ୍ରତିଭା ଅନେକ, ଲକ୍ଷ୍ୟ ଏକ, ପଡ଼ିଆରୁ ପୋଡିୟମ୍ ପର୍ଯ୍ୟନ୍ତ ଯାତ୍ରା। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ଅବସରରେ ସମସ୍ତ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି 69ତମ ଜାତୀୟ ବିଦ୍ୟାଳୟ ସମୂହ 14 ବର୍ଷରୁ କମ୍ ବାଳକ ବାଳିକା ବର୍ଗର ରଗ୍ବି ଚାମ୍ପିୟନ୍ସିପ୍ ଉଦ୍ଯାପିତ ହେବ। ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। 5 ବିଭାଗର 11 ପ୍ରସ୍ତାବକୁ ମଞ୍ଜୁରୀ। 2027 ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାକୁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତରାଜ ବିଭାଗର ଚିଠି। ନିରୋଗ ସ୍ୱାସ୍ଥ୍ୟ ପାଇଁ ହୋମିଓପାଥିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହୋମିଓପାଥି ଦିବସ। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ସିଏମ୍ ଟ୍ରଫି 2.0 ଆନ୍ତଃଜିଲ୍ଲା ପ୍ରତିଯୋଗିତା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହେଉଛି ଜାତୀୟ ବିଦ୍ୟାଳୟ ସମୂହ 14 ବର୍ଷରୁ କମ୍ ରଗ୍ବି ଚାମ୍ପିୟନ୍ସିପ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।